ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଜୁହାର। ପହିଲା ମୁଖ୍ୟ ଖବର। ବିଶିଷ୍ଟ ଜନନାୟକ ଓ ଆଗର ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ସାରା ରାଜ୍ୟ ହେଉଛି ପାଲିତ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତିନିଦିନିଆ ସମ୍ବଲପୁର ଗସ୍ତି ଆସୁଛନ୍। ଆଉ କିଛି ସମୟ ଅବଧିରୁ ସଂସଦ ଖେଲ ମହୋତ୍ସବଟି ହେବେ ସାମିଲ। ରାଜ୍ୟ ବୟାଲଘାଟ ନିଲାମ ନାଇଁ କରାଯାଏ କହିଲେ ରାଜସ୍ୱ ମନ୍ତ୍ରୀ। ଆଉ ବଙ୍ଗୋପସାଗରରେ ହୋଇଥିବା ଲଘୁଚାପ ଏବା କେଲ ତକ ଅପବାଦଟି ବଦଳିବା ବାତ୍ୟା ସମ୍ଭାବନା ଥିବାର ନେଇକରି ପାଣିପାଗ ବିଭାଗର ପୂର୍ବାନୁମାନ। ଏଥର ପୂରା ଖବର। ବିଶିଷ୍ଟ ଜନନାୟକ ଓ ଆଗର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କର ଜନ୍ମଦିନ ସାରା ରାଜ୍ୟ ପାଳନ କରାଯାଉଛି। ସକାଳବେଳା ବିଧାନସଭା ପରିସରର ନବକୃଷ୍ଣ ଚୌଧୁରୀଙ୍କର ଜୟନ୍ତୀ ପାଳିତ ହୋଇଛି। ଏହି ଅବସରରେ ବାଚସ୍କତି ଶରମା ପାଢ଼ୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ାଙ୍କ ସହିତ ଅଲଗା ମନ୍ତ୍ରୀ ଓ ଅଧିକାରୀମାନେ ତାଙ୍କର ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ବିଧାନସଭାର ଗବେଷଣା ଶାଖା ତରଫରୁ ନବକୃଷ୍ଣ ଚୌଧୁରୀଙ୍କ ଜୀବନୀ ଆଧାରିତ ବହିକେ ଅତିଥିମାନେ ଉନ୍କୋଚନ କରିଥିଲେ। ସେନ୍ତା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆଜି ଉପରବେଳା ଭୁବନେଶ୍ୱର ଜୟଦେବ ଭବନ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ କରାଯାଉଛି। ଇନ୍ ଜନେଦେ ଯେପରି ଯେ ସେ 1901 ଆଜିର ଦିନେ ଜଗତସିଂହପୁର ଜିଲ୍ଲାର ଜନ୍ମ ହୋଇଥିଲେ। 1950-56 ତକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ଓଡ଼ିଆ ଭାଷାର ବିକାଶ ଲାଗି ସେ ବହୁତଟେ କାମ କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜ କେନ୍ଦୁଝର ଜିଲ୍ଲା ଗସ୍ତି ଯାଇଛନ୍। ଆନନ୍ଦପୂର୍ଣ୍ଣ ଗୋଟେ ଘରୋଇ ସାମାଜିକ କାର୍ଯ୍ୟକ୍ରମଟି ଯୋଗ ଦେବା ଋତୁରୁ ରାଇକଲାନ ରାଇଜିଂ ଷ୍ଟାର ତରଫରୁ ହୋଇଥିବା 7 ଜାତୀୟ କଳିଙ୍ଗ କପ୍ ଫୁଟବଲ ପ୍ରତିଯୋଗିତାର ଉଦ୍ଯାପନୀ ମେସ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏବାକେଲ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିଯିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ୟୁନିଟ୍ 2 ନଥିବାର ମୁଖ୍ୟମନ୍ତ୍ରୀଙ୍କର ଜନଶୁଣାଣି ଶିବିରଟି ଏବାକେଲ ଶୁଣାଣି କରାଯିବା। ଗଲା ସେପ୍ଟେମ୍ବର 8 ଦିନ ଅଭିଯୋଗ କରିବାର ଲାଗି ଯେଉଁମାନେ ପଞ୍ଜୀକରଣ କରିଥିଲେ ଖାଲି ସେମାନେ ହିଁ ଶିବିରଟି ସାମିଲ ହୋଇପାରିବେ। ପଞ୍ଜୀକୃତ ଲୋକକୁ ଆଉ ପଞ୍ଜୀକରଣ କରବାର କିଏ ନାଇଁ ପଡ଼େ। ଗଲା 8 ଶୁଣାଣି ଲାଗି ପାଇଥିବାର ପ୍ରାପ୍ତି ସ୍ୱୀକାର ପତ୍ର ସହିତ ବ୍ୟକ୍ତିଗତ ପରିଚୟ ପତ୍ର ନେଇକରି ଆବେଦନକାରୀମାନେ ଆସିପାରିବେ। ଏ ବାବଦେ ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଜିଠାନୁ ତିନିଦିନିଆ ସମ୍ବଲପୁର ଗସ୍ତି ଆସୁଛନ୍। ଆଉ କିଛି ସମୟ ଆଉଥିରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମଲେଇ ମନ୍ଦିର ଯାଇକରି ମା ସମଲେଶ୍ୱରୀଙ୍କୁ ଦର୍ଶନ କରିବେ। ଏତାର ଉତରୁ ଗଙ୍ଗାଧର ମଣ୍ଡପନ ଚାଲିଥିବାର ସଂସଦ ଖେଲ ମହୋତ୍ସବ 2025 ଫାଇନାଲ୍ ମ୍ୟାଚ୍ଟି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସିଆଡ଼େ ଆବାକେଲ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମ୍ବଲପୁର ଚିଡ଼ିଆଖାନାନ ଭିନ୍ ଭିନ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା କରିବେ। ଏତାର ଉତରୁ ତପସ୍ୱିନୀ ହଲ୍ନ ଜିଲ୍ଲାସ୍ତରୀୟ ସର୍ବଭାରତୀୟ ସମବାୟ ସପ୍ତାହ 2025 କାର୍ଯ୍ୟକ୍ରମଟି ସାମିଲ ହେବାର କାର୍ଯ୍ୟସୂଚୀ ରହିଛି। ଏତା ଋତୁରୁ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍ର ଚାଲିଥିବାର ସଂସଦୀୟ କ୍ଷେତ୍ର ସଂସଦ ଖେଲ ମହୋତ୍ସବ 2025 ଉଦ୍ଯାପନୀ ସମାରୋହର ପୁରସ୍କାର ବିତରଣ ଉତ୍ସବଟି ଯୋଗ ଦେବେ। ତାଙ୍କର ସାଙ୍ଗେ ରାଜ୍ୟ କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହିତ ଅଲଗା ବିଧାୟକମାନେ ଯୋଗ ଦେବେ। ରାଜ୍ୟ ସରକାରଙ୍କ ସାମାଜିକ ଅର୍ଥନୈତିକ ପଛୁଆ ବର୍ଗ ଏସ୍ସିବିସି ତାଲିକାଟି ଥିବାର କେତେଟା ଜାତିକି କେନ୍ଦ୍ରୀୟ ପଛୁଆ ବର୍ଗ ତାଲିକାଟି ସାମିଲ କରବାରକେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୋର୍ ଦେଇଛନ୍। ଇତାକେ ନେଇକରି ଶ୍ରୀ ପ୍ରଧାନ ରାଷ୍ଟ୍ରୀୟ ପଛୁଆ ବର୍ଗ ଆୟୋଗ ଅଧ୍ୟକ୍ଷଙ୍କୁ ଚିଠି ଲେଖିକରି ଅନୁରୋଧ କରିଛନ୍। ଏ ବାବଦେ ମନ୍ତ୍ରୀ ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମଟି ସୂଚନା ଦେଇକରି କହିଛନ୍, ରାଜ୍ୟ ଏସ୍ସିବିସି ତାଲିକାଟି ଥିବାର ଖଣ୍ଡାୟତ ପାଇକ ଚଷା ପାଇକ ଆଳିଆ ପାଇକାଳି କଳିଙ୍ଗି ଶୁଦ୍ର ଖଣ୍ଡାୟତ ମହାନାୟକ ଶୁଦ୍ରବାଗିର ଜାତିମାନେ ଜାତି କେନ୍ଦ୍ରୀୟ ଓବିସି ତାଲିକାଟି ନାଇଁନ। ହେଥିଲାଗି ଜାତିର ଲୋକମାନେ କେନ୍ଦ୍ର ସରକାରଙ୍କ ଚାକିରି ଶିକ୍ଷା ଆଉ ବୈଷୟିକ ଶିକ୍ଷାନୁଷ୍ଠାନଟି ନାଁ ଲେଖା ଆଉ ସରକାରଙ୍କର ଜନକଲ୍ୟାଣକାରୀ ଯୋଜନାଟି ସଂରକ୍ଷଣର ଲାଭ ପାଇବାରୁ ବଞ୍ଚିତ ହେଉଛନ୍। କେନ୍ଦ୍ରୀୟ ଓବିସି ତାଲିକାଟି ବର୍ଗର ଜାତିମାନଙ୍କୁ ସାମିଲ କରାଗଲେ ସେମାନଙ୍କର ସାମାଜିକ ଅର୍ଥନୈତିକ ବିକାଶ ହୋଇପାରିବା, ସେମାନଙ୍କୁ ଅଧିକାର ଦେବାର ଦିଗେ ଏଇଟା ଗୋଟିଏ ବଡ଼ ପଦକ୍ଷେପ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ଦେଶରେ ଶ୍ରମ ଆଇନମାନଙ୍କୁ ଏତକା ସରଳ କରବାର ଉଦ୍ଦେଶ୍ୟ କେନ୍ଦ୍ର ସରକାର 4 ନୂଆ ଶ୍ରମ ସଂହିତା ଲାଗୁ କରିଛନ୍। ଏହି ସଂହିତାମାନଙ୍କ ଜରିଆ ବିଶ୍ୱସ୍ତରୀୟ ସାମାଜିକ ସୁରକ୍ଷା, ସର୍ବନିମ୍ନ ଆଉ ଠିକ୍ ସମୟଥି ମଜୁରୀ, ସୁରକ୍ଷିତ କର୍ମସ୍ଥଳୀ, ମହିଳା ଓ ଯୁଆନ ବର୍ଗ ଲାଗି ଆର୍ଥିକ ସୁଯୋଗ ସୁନିଶ୍ଚିତ କରାଯାଇପାରବା। ନୂଆକରି ଲାଗୁ କରାଯାଉଥିବାର ଏହି ଆଇନକେ ଭିନ୍ ଭିନ୍ ମହଲର ପ୍ରଶଂସା କରାଯାଉଛି। ଏହି ପଦକ୍ଷେପ ଶ୍ରମିକମାନଙ୍କ ସୁରକ୍ଷାକେ ସୁନିଶ୍ଚିତ କରିବା ସହିତ ଶ୍ରମ କ୍ଷେତ୍ରକେ ଏତକା ସଶକ୍ତ କରବା ବୋଲି ବଲାଙ୍ଗୀରର ସତ୍ୟନାରାୟଣ ଦାସ ତାଙ୍କର ପ୍ରତିକ୍ରିୟାଥି ଆକାଶବାଣୀକେ କହିଛନ୍।
ଓଜେସୁ ବୋଲି ଯେଉଁ କୋର୍ଡ ଗୁଡାକ ନୂଆ ରିଫର୍ମ ହେଇକି ତିଆରି ହେଇଛି, ଏହା ଲେବର ମାନଙ୍କର ପାଇଁ ବହୁତ ଭଲ ରିଫର୍ମ। ଓଜେସ୍ କୋର୍ଡ ଅଛି, 2020 ତାଙ୍କର ସୋସିଆଲ ଡେଭଲପମେଣ୍ଟ କେମିତି ହେଇପାରିବ ତା ଉପରେ କୋର୍ଡ ଅଛି, ଆଉ ତାଙ୍କର ସେଫ୍ଟି ହେଲ୍ଥ ଆଉ କେମିତି ସେମାନେ ଭଲ ହିସାବରେ ୱାର୍କ କରିପାରିବେ, ତାଙ୍କର ଅଧିକାର ସେମାନେ ସାବ୍ୟସ୍ତ କରିପାରିବେ, ସେହିପରି ନୂଆ ନୂଆ କୋର୍ଡ ଗୁଡାକ ତିଆରି ହେଇଛି, ସେମାନଙ୍କର ନିହାତି ଏହି କୋର୍ଡ ଦ୍ୱାରା ବେନିଫିଟ୍ ହିଁ ହେବେ।
ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଜ୍ୟ ବେଲ୍ ଘାଟ ନିଲାମ ନାଇଁ କରାଯାଏ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ବେଲ୍ର ସର୍ବନିମ୍ନ ସହାୟକ ମୂଲ୍ୟ ଏମ୍ଏସ୍ପି ଧାରିଜ କରାଯିବା ଋତୁରୁ ଏସବୁ ନିଲାମକେ ବନ୍ଦ କରାଯିବା, ଧାରିଜ ଧନରୁ ଅତକା ଟଙ୍ଗାତି ବେଲ୍ ବିକ୍ରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ମନ୍ତ୍ରୀ କହିଛନ୍। ଏତା ସହିତ ରାଜ୍ୟ ସରକାରଙ୍କର ଗୃହ ଯୋଜନାଥି ଘର ତିଆରି କରୁଥିବାର ହିତାଧିକାରୀମାନଙ୍କୁ ମାହାଲିଆ ବେଲ୍ ଯୋଗେ ଦିଆଯିବାର ସହିତ ଏମ୍ଏସ୍ପି ଛାଡ଼ କରାଯିବା, ବେଲ୍ ଚୋରାଚାଲାଣ ରୋକବାର ଲାଗି ଜଙ୍ଗଲ ବିଭାଗରୁ ନେଇକରି ଅତିରିକ୍ତ ତହସିଲଦାର ତକ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍।
ଲଘୁ ଖଣିଜ ପଦାର୍ଥ ପ୍ରସଙ୍ଗକୁ ନେଇକରି 6ଟା ନିଷ୍ପତ୍ତି ହୋଇଛି। ଏଟାକୁ କ୍ୟାବିନେଟ୍କୁ ଆସିବାର ପୂର୍ବରୁ ମଧ୍ୟ ମାନ୍ୟବର ଖଣି ମନ୍ତ୍ରୀ ଏବଂ ଖଣି ବିଭାଗର ଅତିରିକ୍ତ ଶାସନ ସଚିବ କ'ଣ କ'ଣ ସମ୍ଭାବ୍ୟ ସଂଶୋଧନର ଆବଶ୍ୟକତା ଅଛି ଏବଂ ଲୋକଙ୍କର ସ୍ୱାର୍ଥକୁ ଦେଖିକରି କ'ଣ କ'ଣ ଏସ୍ଓପି ଜାରି କରିବାର ଅଛି। ଆଉ ବାଲିଘାଟ ନିଲାମ ହେବ ନାହିଁ, ନିଲାମରେ ଅଂଶଗ୍ରହଣ କରୁଥିବା ଠିକାଦାରମାନେ ଦର ଯେତିକି ନେବେ ସେମାନେ ସ୍ୱାଭାବିକ ଭାବରେ ମାର୍କେଟକୁ ଆସିଲା ପରେ ଦର ଆହୁରି ବଢ଼ିବ। ତେଣୁ ପ୍ରତ୍ୟେକ ବାଲିଘାଟର ଅଫ୍ସେଟ୍ ପ୍ରାଇସ୍ ଠାରୁ ଅଧିକ କେହି ନେଇପାରିବ ନାହିଁ।
ନୂଆଦିଲ୍ଲୀ ଭାରତ ମଣ୍ଡପମନ ଚାଲିଥିବାର 44 ନମ୍ବର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା 2025ର ଓଡ଼ିଶା ପେଭିଲିୟନ୍ଥି ରାଜ୍ୟ ସରକାରଙ୍କ ତରଫରୁ ଭାଗ ନେଇଥିବାର ମିଶନ ଶକ୍ତି ବିଭାଗ ଆଉ ପଞ୍ଚାୟତିରାଜ ଆଉ ପାନୀୟ ଜଳ ବିଭାଗ ଅଧୀନଥି ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଆଉ ବିପଣନ ସମିତି ଓର୍ମାସ ଆତ୍ମନିର୍ଭର ଭାରତର ପ୍ରତିଛବିକେ ପ୍ରଦର୍ଶିତ କରୁଛି। ବାଣିଜ୍ୟ ମେଳାଥି ଓଡ଼ିଶା ପାଭିଲିୟନ୍ର ଓର୍ମାସର 6ଟା ଷ୍ଟଲ୍ ଆଉ ମିଶନ ଶକ୍ତିର 4ଟା ଷ୍ଟଲ୍ଥି ଗ୍ରାମୀଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ତରଫୁ ତିଆରି ହୋଇଥିବାର ହସ୍ତଶିଳ୍ପ ଦର ବିକ୍ରି କରାଯାଉଛି। 14 ତାରିଖନୁ ଗଲା କେଲତକ ଓଡ଼ିଶା ପାଭିଲିୟନ୍ଥି ଓର୍ମାସ ଷ୍ଟଲ୍ମାନଙ୍କେ 7 ଲକ୍ଷରୁ ଅଧିକା ବେପାର କରିଥିବାର ବେଳେ ମିଶନ ଶକ୍ତି ଷ୍ଟଲ୍ ପାଖାପାଖି 6 ଲକ୍ଷ ଟଙ୍କାର ବେପାର କରିଛନ୍। ରାଜ୍ୟ ଏବେ ମାସର 13 ତାରିଖ ଦିନ 4ନମ ରାଷ୍ଟ୍ରୀୟ ଲୋକଦାଲ ଥିବା, ଏଥିଲାଗି ରାଜ୍ୟ ଜିଲ୍ଲା ଆଉ ତାଲୁକସ୍ତରୀୟ ଆଇନସେବା କମିଟି ତରଫୁ ଆନୁଷଙ୍ଗିକ ପଦକ୍ଷେପ ନିଆଯାଉଛି। ଏହି ରାଷ୍ଟ୍ରୀୟ ଲୋକଦାଲ ଦିନ ସବୁ ପ୍ରକାରର ବିଚାରାଧୀନ ମାମଲାମାନଙ୍କର ସହମତି ଭିତ୍ତିଥି ଫଏସଲା କରାଯିବା। ସେବା ପ୍ରତିବଦ୍ଧତା ଶୃଙ୍ଖଳା ଓ ଦେଶପ୍ରେମର ସର୍ବଶ୍ରେଷ୍ଠ ପ୍ରତୀକ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଏନ୍ସିସିର 78ନମ୍ବର ପ୍ରତିଷ୍ଠା ଦିବସ ଆଜି ସାରା ଦେଶରେ ପାଳନ କରାଯାଉଛି। ଏନ୍ସିସି ଦେଶର ଯୁବଶକ୍ତି ଆଉ ସମ୍ଭାବନାର ପ୍ରତୀକ ହିସାବରେ ଉଭା ହୋଇଛି ବୋଲି ପ୍ରତିରକ୍ଷା ସଚିବ ରାଜେଶ କୁମାର କହିଛନ୍। ଏବାଦିନେ ସରକାର ଏନ୍ସିସିର ସଂଖ୍ୟାକେ 17ରୁ 20 ଲକ୍ଷ ତକ ବଢ଼ାବାରକେ ଲକ୍ଷ୍ୟ ରଖିଛନ୍। ଜାତୀୟ ସୁରକ୍ଷା ଓ ବିକାଶ କ୍ଷେତ୍ରଟି ଏନ୍ସିସିର ଭୂମିକାକେ ବଢ଼ାବାର ଲାଗି ଯୋଜନା ରହିଛି ବୋଲି ଶ୍ରୀ କୁମାର କହିଛନ୍। ଦେଶର 7 ଓ ଅତକା ଜିଲ୍ଲାର ଏନ୍ସିସି ରହିଛି, ଆଉ ସେମାନଙ୍କର ଭିତରୁ 40% ମହିଳା ପ୍ରଶିକ୍ଷାର୍ଥୀ ଅଛନ୍। ଗୁଆଠାରେ ଚାଲିଥିବାର 56ନମ୍ବର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆଇଏଫ୍ଏଫ୍ଆଇ 2025ର 4ନମ୍ବର ଦିନେ ଆଜି ଭିନ୍ ଭିନ୍ ଆଲୋଚନା ଚକ୍ରଥି ଚଳଚ୍ଚିତ୍ରର ସୃଜନଶୀଳତା ବୈଷୟିକ ଦୃଷ୍ଟିକୋଣ ଉପରେ ଆଲୋଚନା ଚାଲିଛି। ଚଳଚ୍ଚିତ୍ର ନିର୍ମାତା ଡିମ୍ପଲ ଡୁଗରଙ୍କର ଦେଶାତ୍ମବୋଧକ ଚଳଚ୍ଚିତ୍ର ଲୋକମାତା ଦେବୀ ଅହଲ୍ୟାବାଇ ପ୍ରଦର୍ଶିତ ହୋଇଛି। ଏ ବଛର ଆଇଏଫ୍ଏଫ୍ଆଇ ନବସୃଜନ ଆଉ ସମାବେଶିତାକେ ପ୍ରତିଫଳିତ କରିଥିବା ବେଳେ 50ରୁ ଅଧିକା ମହିଳା ନିର୍ଦ୍ଦେଶିକାଙ୍କର ଚଳଚ୍ଚିତ୍ରମାନଙ୍କୁ ସ୍ଥାନିତ କରାଯାଇଛି। କଟକ ବାରବାଟୀ ଷ୍ଟାଡିୟମ୍ର ଏବାର 9 ତାରିଖ ଭାରତ ଦକ୍ଷିଣ ଆଫ୍ରିକା ଭିତରେ 5ଟା ମ୍ୟାଚ୍ର T20 ଶୃଙ୍ଖଳାର ପହିଲା ମ୍ୟାଚ୍ ଖେଳାଯିବା। ଏଇଟା ଷ୍ଟାଡିୟମ୍ର 4ନମ୍ବର ଅନ୍ତର୍ଜାତୀୟ T20 ମ୍ୟାଚ୍ ହେବା, ଏଥିଲାଗି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ତରଫୁ ଜୋରଦାର ତିଆରି ଚାଲିଛି। କଲମ୍ବୋରେ ଚାଲିଥିବା ଦୃଷ୍ଟିବାଧିତ ମହିଳା T20 କ୍ରିକେଟ୍ ବିଶ୍ୱକପ୍ଥି ଭାରତୀୟ ଦଳ ଆଜ୍ ଫାଇନାଲ୍ ମ୍ୟାଚ୍ ବି ଜିତିଛି। ନେପାଳ କ୍ରିକେଟ୍ ଦଳକେ 7 ୱିକେଟ୍ ହରାଇକରି ଭାରତୀୟ ଦଳ ପହିଲା ଥର ଲାଗି ବିଶ୍ୱକପ୍ ଟାଇଟଲ୍ ହାସଲ କରିଛି। ନେପାଳ ଦଳ ପହିଲା ବ୍ୟାଟିଂ କରିକରି 5 ୱିକେଟ୍ ହରାଇକରି 114 ରନ୍ ଟାର୍ଗେଟ୍ ଦେଇଥିବା ବେଳେ ଭାରତୀୟ ଦଳ 12 ଓଭର୍ ଗୋଟେ ବଲ୍ ଖେଳିକରି ଏହି ମ୍ୟାଚ୍ ଜିତିଛି। ଏହି ବିଶ୍ୱକପ୍ରେ ଭାରତୀୟ ଦଳ ଶ୍ରୀଲଙ୍କା, ଯୁକ୍ତରାଷ୍ଟ୍ର ଆମେରିକା, ପାକିସ୍ତାନ ଆଉ ଅଷ୍ଟ୍ରେଲିଆକେ ହରାଇକରି ଫାଇନାଲ୍ଟି ପହଞ୍ଚିଥିଲା। ବଙ୍ଗୋପସାଗରର ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି, ଏଇଟା ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କେ ଯାଇକରି ଏବା କେଲତକ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଆଉ ଏତାକେ ଲାଗିକରି ଥିବାର ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଅପବାଦଟି ବଦଳିବାର ସମ୍ଭାବନା ରହିଛି। ଏତା ଋତୁରୁ ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କେ ବଢ଼ିକରି ଏବା 48 ଘଣ୍ଟା ଭିତରେ ଏଇଟା ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଗୋଟିଏ ବାତ୍ୟାଟି ବଦଳିବାର ସମ୍ଭାବନା ଥିବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ସେଆଡ଼େ ବାତ୍ୟାକେ ନେଇକରି ରାଜ୍ୟ ସରକାର ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପୂରାପୂରି ତିଆରି ରହିଛି ବୋଲି ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ସେନ୍ତା ବାତ୍ୟାକେ ରାଜ୍ୟ ସରକାର ଗୁରୁତ୍ୱର ସହିତ ନେଇଛନ୍। ମୁଖ୍ୟମନ୍ତ୍ରୀ ତିଥିର ଅନୁଧ୍ୟାନ କରିବାର ସହିତ ସରକାର ଏତେକେ ଠିକ୍ ଭାବେ ପରିଚାଳନା କରିବେ ବୋଲି ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍। ବିଶିଷ୍ଟ ଜନନାୟକ ଆଗର ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ସାରା ରାଜ୍ୟ ହେଉଛି ପାଲିତ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 3 ଦିନିଆ ସମ୍ବଲପୁର ଗସ୍ତି ଆସୁଛନ୍। ରାଜ୍ୟ ବେଲଘାଟ ନିଲାମ ନେ କରାଯାଏ କହିଲେ ରାଜସ୍ୱ ମନ୍ତ୍ରୀ। ଆହୁରି ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ଏବଂ କାଲତକ ଅବବାତି ବଦଳିବା ବାତ୍ୟା ସମ୍ଭାବନା ଥିବାର ନେଇକରି ପାଣିପାଗ ବିଭାଗର ପୂର୍ବାନୁମାନ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।